ओम शांति। 12/9/2025 आजिर साकार महावाक्य मिठे बच्चे तुमर पाठ पढ़ार सबकि जोग उपरे निर्भर करुछि। कारण जोग द्वारा ही आत्मा पवित्र होइथाय एवं विकर्म विनाश होइथाय। प्रश्न, केतेक संतान बाबांकर होइ सारिबा परे पुणी हात छाड़ी देउछंती, एहार कारण कौन? उत्तर, 1 नंबर, बाबांकु संपूर्ण भावरे चिन्हि न पारिवा कारणरु बा पूरा निश्चय बुद्धि न हेबा कारणरु 8-10 वर्ष परे मध्य बाबांकु छाड़पत्र देइ देउछंती बा हात छाड़ी देउछंती, जहा द्वारा तांकर पद भ्रष्ट होइ जाउछि। 2 नंबर, कुदृष्टि रखिबा द्वारा मायार ग्रहचारी आसी जाउछि, अवस्था तल उपर हेउछि, सेथिपाइ मध्य पाठ पढ़ा बंद होइ जाउछि। ओम शांति। आत्मिक संतान मानंकु आत्मिक पिता बुझौछन्ति, एवे बुझुछ जे आमे सबु हेउछु आत्मिक अविनाशी पितांकर संतान, एहांकु बाप दादा बोली कहा जाउछि। तुम परि ये ब्रह्मा मध्य शिव बाबांकर आत्मिक संतान अटन्ति। शिव बाबांकर रथ त निश्चय दरकार ना, सेथिपाई जेमिति तुम आत्मा मानंकु शरीर मिलिछि कर्म करिबा पाई, सेहिपरि ये मध्य शिव बाबांकर रथ, काहिकि ना एहा कर्मक्षेत्र अटे जेउठी कर्म करिबाकु पड़िथाए, ताहा हेउछि घर जेउठी आत्मा माने रहुछन्ति। आत्मा जानिछि आमर घर शांतिधाम, सेठारे एही खेल हेउनाही, सेठारे बती आदि किछि नाही, केवल आत्मा माने ही रहुछन्ति, एठाकु अभिनय करिबाकु आसुछन्ति। तुम बुद्धिरे अछि एहा बेहद्र ड्रामा, जेउ अभिनेता माने अछन्ति तांकर अभिनयकु आरंभरु नै अंतिम पर्यंत तुमे पुरुषार्थर क्रम अनुसारे जानिछ। एठारे कौनसी साधु संत आदि बुझौ नाहंती, एठारे आमे पिला माने बेहद बाबांको पाखरे बसीछु, एबे आमको घरकु फेरी जीवाकु हेबो, आत्माको निश्चय पवित्र हेबाकु पड़िबो, एपरि नुहे जे एठारे शरीर मध्य पवित्र हेबो, ताहा नुहे, आत्मा पवित्र हेउछि, पांच तत्व सत्व प्रधान हेले जाई शरीर पवित्र हेबो, एबे तुम आत्मा पुरुषार्थ करी पवित्र हेउछि, सेठारे आत्मा एवं शरीर उभय पवित्र रहिथाए, एठारे ताहा होई पारिव नाही। आत्मा पवित्र होइगले पुरुणा शरीर छाड़िथाए, पुणी नुआ तत्वरे नुआ शरीर तयारी हेबो। तुमे जानिछ आमर आत्मा बेहद्र बाबांकु मने पकोउछंती ना नाही, एकथा प्रत्येक निजकु पचारिबा उचित। पाठ पढ़ार समस्त आधार हेउछि जोग, पाठ पढ़ा तो हेउछि सहज, तुमे बुझी जाइछ जे चक्र किपरि घुरुछि, मुख्य हेउछि जोगर यात्रा, यहा तो गुप्त अटे, यहाकु केही देखि पारिबे नाही, बाबा कहि पारिबे नाही जे ये बहुत जोगयुक्त रहुछन्ते, अथवा कम, हाँ ज्ञान निमन्ते कही पारिबे जे ये ज्ञानरे बहुत तीक्ष्ण अछन्ते, जोग त गुप्त बाहर को देखा जाए नाही, ज्ञान मुख द्वारा कुहा जाय थाए, याद तो हेउछि अजपा जप, जप अक्षर हेउछि भक्ति मार्गर, जप अर्थात कहार नाम को जपिबा, एठारे तो आत्मा को निज पितांकु मने पकाइबाकु हेबो। तुमे जानिछ जे आमे बाबांकु मने पकाई पकाई पवित्र होई मुक्तिधाम शांतिधामरे जाई पहुंचिबु, एपरि नुहे जे ड्रामारु मुक्त होई जिबा, मुक्तिर अर्थ हेउछि दुखरु मुक्त हेबा, तुमे शांतिधाम जाई पुणी सुखधाम को आसिबो, जे पवित्र हेबे सिए सुख भोग करन्ति, अपवित्र मनुष्य तांकर सेवा करिथांति, पवित्रतार महिमा रहिछि, एथिरे ही मेहनत करिबाकु पड़ुछि। ଆଖି ବହୁତ ଧୋକା ଦେଇଥାଏ, ଅଧୋଗତି ହୋଇଥାଏ। ତଳ ଉପର ତ ସମସ୍ତଙ୍କୁ ହେବାକୁ ପଡ଼ୁଛି, ସମସ୍ତଙ୍କର ଦଶା ଖରାପ ହୋଇଯାଉଛି। ଯଦିଓ ବାବା ବୁଝାଉଛନ୍ତି, କିନ୍ତୁ ପିଲାମାନେ ମଧ୍ୟ ବୁଝାଇ ପାରିବେ। ପୁଣି କହୁଛନ୍ତି ମାତା ଗୁରୁ ଦରକାର, କାହିଁକିନା ଏବେ ମାତା ଗୁରୁଙ୍କର ପରମ୍ପରା ଆରମ୍ଭ ହୋଇଛି। ଆଗରୁ ପିତା ଗୁରୁଙ୍କର ପରମ୍ପରା ଥିଲା, ଏବେ ପ୍ରଥମେ ପ୍ରଥମେ କଳସ ମାତାମାନଙ୍କୁ ମିଳୁଛି। ଅଧିକାଂଶ ମାତାମାନେ ଅଛନ୍ତି, କୁମାରୀମାନେ ପବିତ୍ରତାର ରାକ୍ଷୀ ବାନ୍ଧୁଛନ୍ତି। ଭଗବାନ କହୁଛନ୍ତି କାମ ମହାଶତ୍ରୁ ଅଟେ, ଏହା ଉପରେ ବିଜୟ ପ୍ରାପ୍ତ କର। ରକ୍ଷାବନ୍ଧନ ପବିତ୍ରତାର ଚିହ୍ନ ଅଟେ। ସେମାନେ ରାକ୍ଷୀ ବାନ୍ଧୁଛନ୍ତି, କିନ୍ତୁ ପବିତ୍ର ତ ହେଉନାହାନ୍ତି। ସେ ସବୁ ହେଲା ଲୋକ ଦେଖାଣିଆ ରାକ୍ଷୀ, ପବିତ୍ର କରାଇବା ପାଇଁ କେହି ହେଲେ ନାହାନ୍ତି। ଏଥିରେ ତ ଜ୍ଞାନ ଦରକାର। ଏବେ ତୁମେ ରାକ୍ଷୀ ବାନ୍ଧୁଛ, ଅର୍ଥ ମଧ୍ୟ ବୁଝାଉଛ, ଏହି ପ୍ରତିଜ୍ଞା କରାଉଛନ୍ତି ଯେପରି ଶିଖମାନଙ୍କର ଚିହ୍ନ କଙ୍କଣ ରହିଛି, କିନ୍ତୁ ପବିତ୍ର ତ ହେଉନାହାନ୍ତି। ପତିତଙ୍କୁ ପବିତ୍ର କରାଉଥିବା ସମସ୍ତଙ୍କର ସଦ୍ଗତିଦାତା ହେଲେ ଜଣେ, ସେ ମଧ୍ୟ ଦେହଧାରୀ ନୁହନ୍ତି। ପାଣିର ଗଙ୍ଗା ତ ଏହି ଆଖି ଦ୍ୱାରା ଦେଖିହୁଏ। ବାବା ଯିଏକି ସଦ୍ଗତିଦାତା ଅଟନ୍ତି, ତାଙ୍କୁ ଏହି ଆଖି ଦ୍ୱାରା ଦେଖାଯାଇପାରିବ ନାହିଁ। ଆତ୍ମାକୁ କେହି ବି ଦେଖିପାରିବେ ନାହିଁ ଯେ ତାହା କେଉଁ ପ୍ରକାରର ଜିନିଷ। କହୁଛନ୍ତି ମଧ୍ୟ ଆମ ଶରୀରରେ ଆତ୍ମା ଅଛି, ତାକୁ ଦେଖିଛ? କହିବେ ନା। ସବୁ ଜିନିଷ ଯାହାର ନାମ ରହିଛି ତାହା ନିଶ୍ଚିତ ଦେଖାଯାଇଥାଏ, ଆତ୍ମାର ମଧ୍ୟ ନାମ ରହିଛି। କହୁଛନ୍ତି ମଧ୍ୟ ଭୃକୁଟି ମଧ୍ୟରେ ଚମକୁଛି ଅଜବ ତାରକା, କିନ୍ତୁ ତାହା ଦେଖାଯାଇ ନାହିଁ। ପରମାତ୍ମାଙ୍କୁ ମଧ୍ୟ ମନେ ପକାଉଛନ୍ତି, କିନ୍ତୁ ସେ ଦେଖାଯାଆନ୍ତି ନାହିଁ। ଲକ୍ଷ୍ମୀ ନାରାୟଣଙ୍କୁ ଏହି ଆଖି ଦ୍ୱାରା ଦେଖିଥାନ୍ତି, ଯଦିଓ ଲିଙ୍ଗକୁ ପୂଜା କରୁଛନ୍ତି, କିନ୍ତୁ ତାହା କୌଣସି ଯଥାର୍ଥ ରୂପେ ତ ନୁହେଁ ନା। ଜାଣିନାହାନ୍ତି ପରମାତ୍ମା କିଏ କିପରି, ଏକଥା କେହି ଜାଣିପାରିବେ ନାହିଁ। ଆତ୍ମା ତ ବହୁତ ଛୋଟ ବିନ୍ଦୁ ଅଟେ, ଦେଖିହୁଏ ନାହିଁ। ନା ଆତ୍ମାକୁ ନା ପରମାତ୍ମାଙ୍କୁ କେହି ଦେଖିପାରିବେ ନା ଜାଣିପାରିବେ। ଏବେ ତୁମେ ଜାଣିଛ ଯେ ଆମର ବାବା ଏହାଙ୍କ ଶରୀରରେ ଆସିଛନ୍ତି। ଏହି ଶରୀରର ନିଜସ୍ୱ ଆତ୍ମା ମଧ୍ୟ ରହିଛି। ପୁଣି ପରମପିତା ପରମାତ୍ମା କହୁଛନ୍ତି, ମୁଁ ଏହାଙ୍କ ରଥରେ ବିରାଜମାନ କରିଛି, ସେଥିପାଇଁ ବାପ ଦାଦା ବୋଲି କହୁଛ। ଦାଦାଙ୍କୁ ତ ଏହି ଆଖି ଦ୍ୱାରା ଦେଖୁଛ, ବାବାଙ୍କୁ ଦେଖୁନାହଁ। ଜାଣିଛ ବାବା ହେଉଛନ୍ତି ଜ୍ଞାନର ସାଗର, ସେ ଏହି ଶରୀର ଦ୍ୱାରା ଆମକୁ ଜ୍ଞାନ ଶୁଣାଉଛନ୍ତି, ସେ ହେଉଛନ୍ତି ଜ୍ଞାନର ସାଗର। ପତିତ ପାବନ, ନିରାକାର ରାସ୍ତା କିପରି ବତାଇବେ? ପ୍ରେରଣା ଦ୍ୱାରା ତ କୌଣସି କାମ ହେବ ନାହିଁ। ଭଗବାନ ଆସୁଛନ୍ତି, ଏକଥା କାହାକୁ ହେଲେ ଜଣା ନାହିଁ। ଶିବ ଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି, ତେବେ ନିଶ୍ଚୟ ଏଠାକୁ ଆସିଥିବେ ନା। ତୁମେ ଜାଣିଛ ଏବେ ଆମକୁ ସେ ପଢ଼ାଉଛନ୍ତି, ବାବା ଏହାଙ୍କ ଶରୀରରେ ଆସି ପଢ଼ାଉଛନ୍ତି। ବାବାଙ୍କୁ ପୁରା ନ ଚିହ୍ନିବା କାରଣରୁ, ନିଶ୍ଚୟ ବୁଦ୍ଧି ନ ହେବା ଯୋଗୁଁ 8-10 ବର୍ଷ ପରେ ମଧ୍ୟ ଛାଡ଼ପତ୍ର ଦେଉଛନ୍ତି। ମାୟା ବିଲକୁଲ ହିଁ ଅନ୍ଧ କରିଦେଇଛି, ବାବାଙ୍କର ହୋଇ ପୁଣି ଛାଡ଼ିଦେଲେ ପଦ ଭ୍ରଷ୍ଟ ହୋଇଯାଏ। ଏବେ ତୁମମାନଙ୍କୁ ବାବାଙ୍କର ପରିଚୟ ମିଳିଛି, ତେଣୁ ଅନ୍ୟମାନଙ୍କୁ ମଧ୍ୟ ପରିଚୟ ଦେବା ଉଚିତ। ଋଷି ମୁନି ଆଦି ସମସ୍ତେ ନେତି ନେତି କହି ଚାଲିଗଲେ, ଆଗରୁ ତୁମେ ମଧ୍ୟ ଜାଣିନଥିଲ, ଏବେ ତୁମେ କହୁଛ ହଁ ଆମେ ଜାଣିଛୁ, ତେଣୁ ଆସ୍ତିକ ହୋଇଗଲ ନା। ସୃଷ୍ଟିର ଚକ୍ର କିପରି ଘୁରୁଛି ଏକଥା ମଧ୍ୟ ତୁମେ ଜାଣିଛ। ସାରା ଦୁନିଆ ଏବଂ ତୁମେ ନିଜେ ଏହି ପାଠପଢ଼ା ପୂର୍ବରୁ ନାସ୍ତିକ ଥିଲ, ଏବେ ବାବା ବୁଝାଉଥିବାରୁ ତୁମେ କହୁଛ ଯେ ଆମକୁ ପରମପିତା ପରମାତ୍ମା ବାବା ବୁଝାଇ ଆସ୍ତିକ କରାଇଛନ୍ତି। ଆମେ ରଚୟିତା ଏବଂ ରଚନାର ଆଦି ମଧ୍ୟ ଅନ୍ତକୁ ଜାଣିନଥିଲୁ। ବାବା ହେଉଛନ୍ତି ରଚୟିତା, ବାବା ହିଁ ସଙ୍ଗମରେ ଆସି ନୂଆ ଦୁନିଆର ସ୍ଥାପନା ଏବଂ ପୁରୁଣା ଦୁନିଆର ବିନାଶ ମଧ୍ୟ କରାଉଛନ୍ତି। ପୁରୁଣା ଦୁନିଆର ବିନାଶ ପାଇଁ ଏହି ମହାଭାରତ ଲଢ଼େଇ ରହିଛି, ଯେଉଁଥିପାଇଁ ଭାବୁଛନ୍ତି ଯେ ସେ ସମୟରେ ଶ୍ରୀକୃଷ୍ଣ ଥିଲେ, ଏବେ ତୁମେ ଜାଣୁଛ ନିରାକାର ବାବା ଥିଲେ, ତାଙ୍କୁ ଦେଖିହେବ ନାହିଁ। ଶ୍ରୀକୃଷ୍ଣଙ୍କର ତ ଚିତ୍ର ଅଛି, ତାଙ୍କୁ ଦେଖିହେଉଛି, ଶିବଙ୍କୁ ତ ଦେଖିହେବ ନାହିଁ। ଶ୍ରୀକୃଷ୍ଣ ହେଲେ ସତ୍ୟଯୁଗର ରାଜକୁମାର, ସେହି ଚେହେରା ଆଉ ଥରେ ହୋଇପାରିବ ନାହିଁ। ଶ୍ରୀକୃଷ୍ଣ ମଧ୍ୟ କେବେ କିପରି ଆସିଥିଲେ ଏକଥା ମଧ୍ୟ କେହି ଜାଣିନାହାନ୍ତି। ଶ୍ରୀକୃଷ୍ଣଙ୍କୁ କଂସର ଜେଲରେ ଦେଖାଇଥାନ୍ତି। କଂସ କଣ ସତ୍ୟଯୁଗରେ ଥିଲା କି? ଏହା କିପରି ହୋଇପାରିବ? କଂସ ଅସୁରକୁ କୁହାଯାଉଛି। ଏହି ସମୟରେ ସମସ୍ତେ ହେଉଛନ୍ତି ଆସୁରୀ ସମ୍ପ୍ରଦାୟ, ପରସ୍ପରକୁ ମାରୁଛନ୍ତି, କାଟୁଛନ୍ତି। ଦୈବୀ ଦୁନିଆ ଥିଲା, ଏକଥା ଭୁଲି ଯାଇଛନ୍ତି। ଈଶ୍ୱରୀୟ ଦୈବୀ ଦୁନିଆ ଈଶ୍ୱର ହିଁ ସ୍ଥାପନା କରୁଛନ୍ତି, ଏକଥା ମଧ୍ୟ ତୁମ ବୁଦ୍ଧିରେ ଅଛି, କିନ୍ତୁ ପୁରୁଷାର୍ଥର କ୍ରମ ଅନୁସାରେ। ଏବେ ତୁମେ ହେଲ ଈଶ୍ୱରୀୟ ପରିବାରର, ପୁଣି ସେଠାରେ ଦୈବୀ ପରିବାରର ହେବ। ଏହି ସମୟରେ ତୁମକୁ ଈଶ୍ୱର ଯୋଗ୍ୟ କରାଉଛନ୍ତି ସ୍ୱର୍ଗର ଦେବୀ ଦେବତା ହେବା ପାଇଁ। ବାବା ପଢ଼ଉଛନ୍ତି, ଏହି ସଙ୍ଗମ ଯୁଗକୁ କେହି ହେଲେ ବି ଜାଣିନାହାନ୍ତି। କୌଣସି ବି ଶାସ୍ତ୍ରରେ ଏହି ପୁରୁଷୋତ୍ତମ ଯୁଗର କଥା ବର୍ଣ୍ଣନା ନାହିଁ। ପୁରୁଷୋତ୍ତମ ଯୁଗ ଅର୍ଥାତ୍ ଯେଉଁଠି ପୁରୁଷୋତ୍ତମ ହୋଇଥାନ୍ତି, ସତ୍ୟଯୁଗକୁ ପୁରୁଷୋତ୍ତମ ଯୁଗ କୁହାଯାଉଛି। ଏହି ସମୟରେ ତ ମନୁଷ୍ୟ ପୁରୁଷୋତ୍ତମ ନୁହନ୍ତି, ଏହାଙ୍କୁ ତ କନିଷ୍ଠତମ ପ୍ରଧାନ କୁହାଯିବ। ଏସବୁ କଥା ତୁମ ବ୍ରାହ୍ମଣମାନଙ୍କ ବ୍ୟତୀତ ଆଉ କେହି ବୁଝିପାରିବେ ନାହିଁ। ବାବା କହୁଛନ୍ତି, ଏହା ହେଉଛି ଆସୁରୀ ଭ୍ରଷ୍ଟାଚାରୀ ଦୁନିଆ। ସତ୍ୟଯୁଗରେ ଏପରି କୌଣସି ବାତାବରଣ ରହିବ ନାହିଁ, ତାହା ଶ୍ରେଷ୍ଠାଚାରୀ ଦୁନିଆ ଥିଲା, ସେମାନଙ୍କର ଚିତ୍ର ରହିଛି। ବାସ୍ତବରେ ଏମାନେ ଶ୍ରେଷ୍ଠାଚାରୀ ଦୁନିଆର ମାଲିକ ଥିଲେ, ସେମାନେ ଭାରତର ରାଜା ଥିଲେ, ଯାହାଙ୍କର ପୂଜା କରାଯାଉଛି। ପୂଜ୍ୟ ପବିତ୍ର ଥିଲେ, ଯିଏ ପୁଣି ପୂଜାରୀ ହୋଇଛନ୍ତି। ପୂଜାରୀ ଭକ୍ତି ମାର୍ଗକୁ ପୂଜ୍ୟ ଜ୍ଞାନ ମାର୍ଗକୁ କୁହାଯାଉଛି। ପୂଜ୍ୟରୁ ପୂଜାରୀ, ପୂଜାରୀରୁ ପୁଣି ପୂଜ୍ୟ କିପରି ହେଉଛନ୍ତି, ଏ କଥା ମଧ୍ୟ ତୁମେ ଜାଣିଛ। ଏହି ଦୁନିଆରେ ଜଣେ ହେଲେ ପୂଜ୍ୟ ହୋଇପାରିବେ ନାହିଁ, ପରମପିତା ପରମାତ୍ମା ଏବଂ ଦେବତାମାନଙ୍କୁ ହିଁ ପୂଜ୍ୟ କୁହାଯାଉଛି। ପରମପିତା ପରମାତ୍ମା ହେଉଛନ୍ତି ସମସ୍ତଙ୍କର ପୂଜ୍ୟ, ସମସ୍ତ ଧର୍ମାବଲମ୍ବୀମାନେ ତାଙ୍କର ପୂଜା କରୁଛନ୍ତି। ଏପରି ବାବାଙ୍କର ଜନ୍ମର ଏହିଠାରେ ହିଁ ଗାୟନ କରାଯାଉଛି। ଶିବ ଜୟନ୍ତୀ ରହିଛି ନା, କିନ୍ତୁ ମନୁଷ୍ୟମାନଙ୍କୁ କିଛି ହେଲେ ଜଣାନାହିଁ ଯେ ତାଙ୍କର ଜନ୍ମ ଭାରତରେ ହେଉଛି। ଆଜିକାଲି ତ ଶିବ ଜୟନ୍ତୀକୁ ଛୁଟି ଦିନ ରୂପେ ମଧ୍ୟ ପାଳନ କରୁନାହାନ୍ତି। ଜୟନ୍ତୀ ପାଳନ କର ନ କର ତୁମ ଇଚ୍ଛା, କାରଣ ଏହା ସରକାରୀ ଛୁଟିଦିନ ନୁହେଁ। ଯିଏ ଶିବ ଜୟନ୍ତୀକୁ ପାଳନ୍ତି ନାହିଁ, ସେମାନେ ତ ନିଜ ନିଜ କାମରେ ଚାଲିଯାଆନ୍ତି। ବହୁତ ଧର୍ମ ରହିଛି ନା, ସତ୍ୟଯୁଗରେ ଏପରି କଥା ହୁଏ ନାହିଁ, ସେଠାରେ ଏହି ବାତାବରଣ ହିଁ ନାହିଁ। ସତ୍ୟଯୁଗ ହେଉଛି ନୂଆ ଦୁନିଆ, ସେଠାରେ ଏକ ଧର୍ମ ରହିଛି। ଏକଥା ଜଣାପଡ଼ିବ ନାହିଁ ଯେ ଆମ ପଛରେ ଚନ୍ଦ୍ରବଂଶୀ ରାଜ୍ୟ ହେବ, ଏଠାରେ ତୁମେ ସବୁକିଛି ଜାଣିଛ, ଏହି କଥା ସବୁ ଅତୀତ ହୋଇଯାଇଛି। ସତ୍ୟଯୁଗରେ ତୁମେ ଥିବ, ସେଠାରେ କେଉଁ ଅତୀତକୁ ମନେ ପକେଇବ? ଅତୀତ ହେଉଛି କଳିଯୁଗ, ତାର ଇତିହାସ ଭୂଗୋଳ ଶୁଣିଲେ ଫାଇଦା କଣ? ଏଠାରେ ତୁମେ ଜାଣିଛ ଆମେ ବାବାଙ୍କ ପାଖରେ ବସିଛୁ, ବାବା ଶିକ୍ଷକ ସହିତ ସଦ୍ଗୁରୁ ମଧ୍ୟ ଅଟନ୍ତି। ବାବା ଆସିଛନ୍ତି ସମସ୍ତଙ୍କର ସଦ୍ଗତି କରିବା ପାଇଁ, ସମସ୍ତ ଆତ୍ମାମାନଙ୍କୁ ନିଶ୍ଚୟ ହୋଇଯିବେ। ମନୁଷ୍ୟ ତ ଦେହ ଅଭିମାନରେ ଆସି କହୁଛନ୍ତି ସବୁ ମାଟିରେ ମିଶିଯିବ, ଏକଥା ବୁଝୁନାହାନ୍ତି ଯେ ଆତ୍ମାମାନେ ତ ଚାଲିଯିବେ, ବାକି ଏହି ଶରୀର ମାଟିରେ ତିଆରି ହୋଇଛି, ଏହି ପୁରୁଣା ଶରୀର ବିନାଶ ହୋଇଯାଉଛି। ଆମେ ଆତ୍ମା ଗୋଟିଏ ଶରୀର ଛାଡ଼ି ଅନ୍ୟ ଏକ ଶରୀର ନେଉ, ଏହି ଦୁନିଆରେ ଏହା ଆମର ଅନ୍ତିମ ଜନ୍ମ, ଏଠାରେ ସମସ୍ତେ ପତିତ ଅଟନ୍ତି, ସର୍ବଦା ପବିତ୍ର ତ କେହି ରହିପାରିବେ ନାହିଁ। ପ୍ରତି ଜିନିଷ ସ୍ୱତୋ ପ୍ରଧାନ, ସ୍ୱତୋ ରୋଜୋ ତୋମ ହୋଇଥାଏ ନା, ଲୋକେ ତ କହିଦେଉଛନ୍ତି ସବୁ ଈଶ୍ୱରଙ୍କର ହିଁ ରୂପ, ଈଶ୍ୱର ଖେଳ କରିବା ପାଇଁ ଅନେକ ରୂପ ଧାରଣ କରିଛନ୍ତି, ହିସାବ କିତାବ କିଛି ହେଲେ ଜାଣିନାହାନ୍ତି, ନା ଯିଏ ଖେଳ କରୁଛନ୍ତି ତାଙ୍କୁ ଜାଣିଛନ୍ତି, ବାବା ହିଁ ବସି ବିଶ୍ୱର ଇତିହାସ ଭୂଗୋଳ ବୁଝାଉଛନ୍ତି। ଖେଳରେ ପ୍ରତ୍ୟେକଙ୍କର ଅଭିନୟ ଅଲଗା ଅଲଗା ରହିଛି, ସମସ୍ତଙ୍କର ପୋଜିସନ ଅଲଗା ଅଲଗା, ଯିଏ ଯେପରି ଉପାଧିଧାରୀ ଥାନ୍ତି ତାଙ୍କର ମହିମା ସେହିପରି ହୋଇଥାଏ। ଏସବୁ କଥା ବାବା ସଙ୍ଗମରେ ହିଁ ବୁଝାଉଛନ୍ତି। ସତ୍ୟଯୁଗରେ ପୁଣି ସତ୍ୟଯୁଗର ଅଭିନୟ ଚାଲିବ, ସେଠାରେ ଏହି ସବୁ କଥା ହେବ ନାହିଁ। ଏଠାରେ ତୁମ ବୁଦ୍ଧିରେ ସୃଷ୍ଟି ଚକ୍ରର ଜ୍ଞାନ ଘୁରୁଛି, ତୁମର ନାମ ହିଁ ହେଉଛି ସ୍ୱଦର୍ଶନ ଚକ୍ରଧାରୀ। ଲକ୍ଷ୍ମୀ ନାରାୟଣଙ୍କୁ କଣ ସ୍ୱଦର୍ଶନ ଚକ୍ର ଦିଆଯାଉଛି କି? ଏସବୁ ଏଠିକାର କଥା। ମୂଳ ବତନରେ କେବଳ ଆତ୍ମାମାନେ ରହୁଛନ୍ତି, ସୂକ୍ଷ୍ମ ବତନରେ କିଛି ହେଲେ ନାହିଁ। ମନୁଷ୍ୟ ଜୀବଜନ୍ତୁ ପଶୁ ପକ୍ଷୀ ଆଦି ସବୁ ଏହିଠାରେ ଅଛନ୍ତି, ସତ୍ୟଯୁଗରେ ମୟୂର ଆଦି ଦେଖାଉଛନ୍ତି। ଏପରି ନୁହେଁ ଯେ ସେଠାରେ ମୟୂରର ପର ବାହାର କରି ପିନ୍ଧିବେ, ମୟୂରକୁ କଣ ଦୁଃଖ ଦେବେ କି? ଏପରି ବି ନୁହେଁ ଯେ ମୟୂର ଠାରୁ ଖସି ତଳେ ପଡ଼ିଯାଇଥିବା ପରକୁ ମୁକୁଟରେ ଲଗାଇବେ, ନା, ମୁକୁଟରେ ମଧ୍ୟ ମିଥ୍ୟା ସାରକି ଦେଇଛନ୍ତି। ସେଠାରେ ସବୁ ସୁନ୍ଦର ଜିନିଷ ରହିବ, କୌଣସି ଖରାପ ଜିନିଷର ଚିହ୍ନବର୍ଣ୍ଣ ରହିବ ନାହିଁ, ଏପରି କୌଣସି ଜିନିଷ ରହିବ ନାହିଁ ଯାହାକୁ ଦେଖି ଘୃଣା ଲାଗିବ। ଏଠାରେ ତ ଘୃଣା ଆସୁଛି ନା, ସେଠାରେ ଜୀବଜନ୍ତୁଙ୍କୁ ମଧ୍ୟ ଦୁଃଖ ହୁଏ ନାହିଁ। ସତ୍ୟଯୁଗରେ କେତେ ଫାଷ୍ଟ କ୍ଲାସ ହେବ, ନାମ ହିଁ ହେଉଛି ସ୍ୱର୍ଗ, ହେଭେନ, ନୂଆ ଦୁନିଆ। ଏଠାରେ ତ ପୁରୁଣା ଦୁନିଆରେ ଦେଖ, ବର୍ଷା ଯୋଗୁଁ କେତେ ଘର ଭୁଶୁଡ଼ି ଯାଉଛି, ମନୁଷ୍ୟ ମରିଯାଉଛନ୍ତି, ଭୂମିକମ୍ପ ହେଲେ ସବୁ ପୋତି ମରିଯିବେ। ସତ୍ୟଯୁଗରେ ବହୁତ କମ୍ ରହିବେ, ପରେ ପୁଣି ବୃଦ୍ଧି ହେବ। ପ୍ରଥମେ ସୂର୍ଯ୍ୟବଂଶୀ ରହିବେ, ଦୁନିଆ 25% ପୁରୁଣା ହେବା ପରେ ଚନ୍ଦ୍ରବଂଶୀ ହେବେ। ସତ୍ୟଯୁଗ 1250 ବର୍ଷ ଅଟେ, ତାହା ହେଉଛି 100% ନୂଆ ଦୁନିଆ, ଯେଉଁଠି ଦେବୀ ଦେବତାମାନେ ରାଜତ୍ୱ କରନ୍ତି। ତୁମମାନଙ୍କ ମଧ୍ୟରେ ବି ବହୁତ ଏ କଥାକୁ ଭୁଲି ଯାଉଛନ୍ତି। ରାଜଧାନୀ ତ ନିଶ୍ଚିତ ସ୍ଥାପନ ହେବ, ଏଥିରେ ନିରୁତ୍ସାହିତ ହେବା ଅନୁଚିତ, ସବୁକିଛି ପୁରୁଷାର୍ଥର କଥା। ବାବା ସମସ୍ତ ସନ୍ତାନମାନଙ୍କୁ ସମାନ ପୁରୁଷାର୍ଥ କରାଉଛନ୍ତି। ତୁମେ ନିଜ ପାଇଁ ବିଶ୍ୱ ଉପରେ ସ୍ୱର୍ଗର ବାଦଶାହୀ ସ୍ଥାପନ କରୁଛ, ନିଜକୁ ଦେଖିବା ଉଚିତ କି ମୁଁ କଣ ହେବି? ଆଚ୍ଛା, ମିଠା ମିଠା ଶିଖିଲ ଯେ ସନ୍ତାନମାନଙ୍କ ପ୍ରତି ମାତାପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ 1 ଏହି ପୁରୁଷୋତ୍ତମ ଯୁଗରେ ସ୍ୱର୍ଗର ଦେବୀ ଦେବତା ହେବାର ପାଠ ନିଜକୁ ଯୋଗ୍ୟ କରିବାକୁ ହେବ, ପୁରୁଷାର୍ଥରେ କେବେ ବି ନିରାଶ ହେବାର ନାହିଁ। 2 ଏହି ବେହଦ୍ର ଖେଳରେ ପ୍ରତ୍ୟେକ ଅଭିନେତାଙ୍କର ପାଠ ଏବଂ ପୋଜିସନ ଅଲଗା ଅଲଗା ଅଟେ, ଯାହାର ଯେପରି ପୋଜିସନ ଅର୍ଥାତ୍ ପଦ ରହିଛି ତାଙ୍କୁ ସେହିପରି ସମ୍ମାନ ମିଳୁଛି। ଏହିସବୁ ରହସ୍ୟକୁ ବୁଝି ବିଶ୍ୱର ଇତିହାସ ଭୂଗୋଳକୁ ସ୍ମରଣ କରି ସ୍ୱଦର୍ଶନ ଚକ୍ରଧାରୀ ହେବାକୁ ପଡ଼ିବ। ବରଦାନ ବାବାଙ୍କର ପ୍ରତ୍ୟେକ ଶ୍ରୀମତର ପାଳନ କରୁଥିବା ସଚ୍ଚା ସ୍ନେହୀ ସଚ୍ଚା ପ୍ରେମିକା ହୁଅ। ଯେଉଁ ପିଲାମାନେ ସଦାସର୍ବଦା ଏକମାତ୍ର ବାବାଙ୍କର ସ୍ନେହରେ ଲଭ୍ଲିନ୍ ହୋଇ ରହିଥାନ୍ତି, ସେମାନଙ୍କୁ ବାବାଙ୍କର ପ୍ରତ୍ୟେକ କଥା ପ୍ରିୟ ଲାଗିଥାଏ, ତେଣୁ ସେମାନଙ୍କର ସବୁ ପ୍ରଶ୍ନ ସମାପ୍ତ ହୋଇଯାଇଥାଏ। ବ୍ରାହ୍ମଣ ଜନ୍ମର ମୂଳଦୁଆ ହିଁ ସ୍ନେହ ଅଟେ। ଯେଉଁମାନେ ସ୍ନେହୀ ଏବଂ ପ୍ରେମିକା ଆତ୍ମା, ସେମାନଙ୍କୁ ବାବାଙ୍କର ଶ୍ରୀମତକୁ ପାଳନ କରିବା ପାଇଁ ମୁସ୍କିଲ ଅନୁଭବ ହୋଇନଥାଏ। ସ୍ନେହ ଥିବା କାରଣରୁ ସେମାନଙ୍କ ଭିତରେ ସର୍ବଦା ଏହି ଉମଙ୍ଗ ରହିଥାଏ ଯେ ବାବା ଯାହା ସବୁ କହିଛନ୍ତି ତାହା ମୋ ପାଇଁ ହିଁ କହିଛନ୍ତି, ତେଣୁ ମୋତେ ନିଶ୍ଚିତ କରିବାକୁ ହେବ। ସ୍ନେହି ଆତ୍ମାମାନେ ବିଶାଳ ହୃଦୟବାଲା ମଧ୍ୟ ହୋଇଥାନ୍ତି, ସେଥିପାଇଁ ସେମାନଙ୍କ ପାଇଁ ସବୁ ବଡ଼ କଥା ମଧ୍ୟ ଛୋଟ ହୋଇଥାଏ। ସ୍ଲୋଗାନ, କୌଣସି କଥାରେ ଅପମାନର ବା ଦୁଃଖର ଅନୁଭୂତି ହେବା ମଧ୍ୟ ଫେଲ୍ ହେବାର ଲକ୍ଷଣ। ଅବ୍ୟକ୍ତ ଇସାରା, ଏବେ ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱାଳା ରୂପ କର। ଜ୍ୱାଳା ସ୍ୱରୂପ ସ୍ଥିତିର ଅନୁଭବ କରିବା ପାଇଁ ନିରନ୍ତର ଯୋଗର ଜ୍ୱାଳାକୁ ପ୍ରଜ୍ୱଳିତ କରି ରଖ। ଏହାର ସହଜ ବିଧି ହେଲା ସର୍ବଦା ନିଜକୁ ସାରଥୀ ଏବଂ ସାକ୍ଷୀ ମନେ କରିଚାଲ। ଆତ୍ମା ଏହି ଶରୀର ରୂପୀ ରଥର ସାରଥୀ ଅଟେ। ଏହି ସ୍ମୃତି ସ୍ୱତଃ ହିଁ ଏହି ରଥଠାରୁ ବା କୌଣସି ପ୍ରକାରର ଦୈହିକ ଚେତନାଠାରୁ ନିଆରା କରିଦେଇଥାଏ ଏବଂ ସମସ୍ତ କର୍ମେନ୍ଦ୍ରିୟା ନିଜର ନିୟନ୍ତ୍ରଣରେ ରହିଥାନ୍ତି। ମନବୁଦ୍ଧି ସଂସ୍କାର ରୂପୀ ସୂକ୍ଷ୍ମ ଶକ୍ତିଗୁଡ଼ିକ ମଧ୍ୟ ଶୃଙ୍ଖଳିତ ଭାବରେ ରହିଥାନ୍ତି। ଓମ୍ ଶାନ୍ତି।